ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତର ବାର୍ତ୍ତା ନେଇ ଆଜି ସମଗ୍ର ଦେଶରେ ପାଳିତ ହେଲା 77ତମ ଗଣତନ୍ତ୍ର ଦିବସ ସମାରୋହ। ଦେଶର ସଶକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା, ସମୃଦ୍ଧ ଐତିହ୍ୟ ଓ ଏକତାର ଶକ୍ତି ଆଜିକାର ଗଣତନ୍ତ୍ର ଦିବସ ପରେଡ୍ରେ ପ୍ରତିଫଳିତ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ। ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ସରକାର 100% ଡାଲିଜାତୀୟ ଫସଲ ସଂଗ୍ରହ କରିବେ, ପ୍ରତିଶ୍ରୁତି ଦେଲେ କୃଷିମନ୍ତ୍ରୀ। ଏବଂ WPLର ଆଜିକାର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନିଷ୍ପତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଦେଶର 77ତମ ଗଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା। ଆଜିକାର ସମାରୋହରେ ପ୍ରଥମ ଥର ଲାଗି 2 ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ଏହି 2 ଅତିଥି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲେୟନ୍ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ସମାରୋହ ସ୍ଥଳରେ ପହଞ୍ଚିଥିଲେ। ଏହି ଅବସରରେ ଅନୁଷ୍ଠିତ ଆକର୍ଷଣୀୟ ପରେଡ୍ରେ ଦେଶର ସାଂସ୍କୃତିକ ବିବିଧତା ଏବଂ ସାମରିକ ଶକ୍ତିର ଏକ ଅନନ୍ୟ ମିଶ୍ରଣ ଦେଖିବାକୁ ମିଳିଥିଲା। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ। ପରେଡ୍ ସମୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗର 30 ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ 150 ବର୍ଷର ଜାତୀୟ ଗୀତ ବନ୍ଦେ ମାତରମ୍ର ଏକ ଅନନ୍ୟ ମିଶ୍ରଣ ଏବଂ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ସହିତ ଦେଶର ଦ୍ରୁତ ପ୍ରଗତି ପ୍ରଦର୍ଶନ କରି ଦେଶର ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶିତ କରିଥିଲା। ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ସେନା ଦ୍ୱାରା ବ୍ୟବହୃତ ପ୍ରମୁଖ ଅସ୍ତ୍ର ପ୍ରଣାଳୀର ପ୍ରତିକୃତି ପ୍ରଦର୍ଶିତ କରୁଥିବା ଏକ ତ୍ରିସେବା ପ୍ରଜ୍ଞାପନ ମେଢ଼ ପରେଡ୍ରେ ମୁଖ୍ୟ ଆକର୍ଷଣ ସାଜିଥିଲା। ସମାରୋହ ପ୍ରାରମ୍ଭରେ ରାଷ୍ଟ୍ରପତି ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ସାହସିକତା ପୁରସ୍କାର ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ। ଭାରତ ଗର୍ବ ଓ ଉତ୍ସାହର ସହ ଆଜି ଗଣତନ୍ତ୍ର ଦିବସ ପାଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜିକାର ଆକର୍ଷଣୀୟ ପରେଡ୍ ମାଧ୍ୟମରେ ଦେଶର ସଶକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା, ସମୃଦ୍ଧ ଐତିହ୍ୟ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାର ଶକ୍ତି ପ୍ରତିଫଳିତ ହୋଇଛି। ଏତଦ୍ବ୍ୟତୀତ ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଓ ଦେଶର ପ୍ରସ୍ତୁତି ମଧ୍ୟ ଏହି ପରେଡ୍ ଦ୍ୱାରା ପ୍ରଦର୍ଶିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଆଜିର ସମାରୋହରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲେୟନ୍ଙ୍କ ଉପସ୍ଥିତି ଗଣତନ୍ତ୍ର ଦିବସର ମର୍ଯ୍ୟାଦା ବୃଦ୍ଧି କରିଛି। ସେମାନଙ୍କର ଉପସ୍ଥିତି ଦ୍ୱାରା ଭାରତ ୟୁରୋପୀୟ ସଂଘ ଭାଗିଦାରୀ ଶକ୍ତି ଓ ଆପୋଷ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ବିଭିନ୍ନ କ୍ଷେତ୍ରରେ ଭାରତ ୟୁରୋପ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ସେମାନଙ୍କ ଭାରତ ଗସ୍ତ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ 77ତମ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଟ୍ରମ୍ପ ନୂଆଦିଲ୍ଲୀ ଓ ୱାଶିଂଟନ୍କୁ ବିଶ୍ୱର ପୁରାତନ ଓ ସର୍ବବୃହତ୍ ଗଣତାନ୍ତ୍ରିକ ବ୍ୟବସ୍ଥା ଭାବେ ଅଭିହିତ କରିବା ସହିତ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିଷ୍ଣୁ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ତାଙ୍କର ଭାରତୀୟ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଅଭିନନ୍ଦନ ବାର୍ତ୍ତାରେ ଉଭୟ ଦେଶ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ସମ୍ପର୍କରେ ହୋଇଥିବା ଉନ୍ନତି ଉପରେ ଆଲୋକପାତ କରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ଏବଂ ଦେଶବାସୀଙ୍କର ମୌଳିକ ସ୍ୱାର୍ଥ ବଜାୟ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି। ବିଶେଷକରି ବିଶ୍ୱରେ ଶାନ୍ତି ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଭାରତ ଓ ଚୀନ୍ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରେ ବୋଲି ଚୀନ୍ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ମାକ୍ରନ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଜର ଅଭିନନ୍ଦନ ବାର୍ତ୍ତା ଏବଂ 2024 75ତମ ଭାରତୀୟ ଗଣତନ୍ତ୍ର ଦିବସ ପାଳନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନିଆଯାଇଥିବା ସେଲ୍ଫିକୁ ମଧ୍ୟ ସେୟାର କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାର ଦେଶରେ ଏକ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଏକ ଲେଖା ସେୟାର କରି ଶ୍ରୀ ମୋଦି କହିଛନ୍ତି, ଦେଶର ଗଣତନ୍ତ୍ର ସାମାଜିକ ନ୍ୟାୟ ଦିଗରେ ଅଗ୍ରଗତି ହେଉଥିବା ବେଳେ ଏକ ସମାବେଶୀ ଅର୍ଥନୈତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇପାରିଛି। ଏହି ମିଳିତ ପ୍ରଚେଷ୍ଟା ଦ୍ୱାରା ଆମ ସମ୍ଭିଧାନର ମୂଳ ଆଭିମୁଖ୍ୟ ଥିବା ଏକ କଲ୍ୟାଣମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ କରିବା ଦିଗରେ ସରକାର ସଫଳ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ନିଜ ଲେଖାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶମୂଳକ ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ଦେଶର 77ତମ ଗଣତନ୍ତ୍ର ଦିବସ ପାଳନ ସମାରୋହରେ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲେୟନ୍ଙ୍କ ଉପସ୍ଥିତିକୁ ଭାରତ ଓ ୟୁରୋପୀୟ ସଂଘ ସମ୍ପର୍କରେ ଏକ ମାଇଲଖୁଣ୍ଟ ଭାବେ ଭାରତ ଅଭିହିତ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଆଜିକାର ସମାରୋହକୁ ଏହି ଦୁଇ ସମ୍ମାନନୀୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଉପଭୋଗ କରିଛନ୍ତି। ଏତଦ୍ବ୍ୟତୀତ ପ୍ରଥମ ଥର ଲାଗି ଆଜିକାର ଏହି ଗଣତନ୍ତ୍ର ଦିବସ ପରେଡ୍ରେ ୟୁରୋପୀୟ ସଂଘର ସାମରିକ ବାହିନୀ, ଆଟଲାଣ୍ଟା ନୌବାହିନୀ ଓ ଆସ୍ପାଇଟ୍ ନୌବାହିନୀର ଏକ ମିଳିତ ସୈନ୍ୟବାହିନୀ ଅଂଶଗ୍ରହଣ କରିଥିଲେ ବୋଲି ମନ୍ତ୍ରଣାଳୟ କହିଛି। ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ସରକାର 100% ଡାଲିଜାତୀୟ ଫସଲ ସଂଗ୍ରହ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀରେ 77ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କୃଷକମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ଦେଶର 70% ଜନସଂଖ୍ୟା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୃଷି ଓ ଏହାର ଆନୁଷଙ୍ଗିକ କାର୍ଯ୍ୟ ସହିତ ଜଡ଼ିତ। କୃଷି ଭାରତର ଅର୍ଥନୈତିକ ବ୍ୟବସ୍ଥାର ମେରୁଦଣ୍ଡ ରୂପେ କାର୍ଯ୍ୟ କରିଆସୁଛି। ଭାରତ ବର୍ତ୍ତମାନ ଚୀନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ୍ ଧାନ ଉତ୍ପାଦକ ଦେଶ ଭାବେ ପରିଗଣିତ ହୋଇଛି। ଏଥିସହିତ ଚାଉଳ ରପ୍ତାନୀ ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି, ଫଳରେ ଚାଷୀମାନଙ୍କୁ ବିଶେଷକରି ବାସୁମତୀ ଚାଉଳ ଉପରେ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇପାରିବ। ଏଥିସହିତ ଘରୋଇ ଉତ୍ପାଦକମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ଡାଲିଜାତୀୟ ଶସ୍ୟ ଉପରେ 30% ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ଚାଷୀମାନଙ୍କ କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଅଧିକ ସଶକ୍ତ କରାଯାଉଛି। ସରକାରଙ୍କ ଦ୍ୱାରା ଚାଷୀମାନଙ୍କ କଲ୍ୟାଣ ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
ନକଲି ଖାଦ, ନକଲି ବୀଜ ଓ ନକଲି ପେଷ୍ଟିସାଇଡ୍ ଏ କିସାନ କି ସବସେ ବଡି ସମସ୍ୟା ହେ। अब हम संसद के इसी सत्र में दो कानून बनाने वाले, पेस्टिसाइड एक्ट और सीड बीज अधिनियम, और इनमें अब तक तो 1,500 रुपया जुर्माना लगता था, अब इस जुर्माने को बढ़ा के 30,00,000 रुपया तक करने का हमने फैसला किया है। अगर कोई इस तरह का अपराध करता है तो उसको फिर जेल भी जाना पड़ेगा, इसका प्रावधान भी किया जा रहा है।
ନୂଆଦିଲ୍ଲୀ ସ୍ଥିତ ଆକାଶବାଣୀ ମୁଖ୍ୟାଳୟରେ ଆଜି 77ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଣମାଧ୍ୟମ ସହିତ ଭାବ ବିନିମୟ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶବ୍ୟାପୀ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସକାରାତ୍ମକ ଅବଦାନକୁ ଚିହ୍ନଟ କରି ଲୋକଲୋଚନକୁ ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଏକ ଉପଯୁକ୍ତ ମଞ୍ଚ ରୂପେ ଉଭା ହୋଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
ମନ୍ କି ବାତ୍ ଏକ ଏସା ଟ୍ରେଡିସନ ବନ୍ ଗୟା ହେ ଜୋ କେବଲ ଦେଶ ମେ ନହିଁ विदेशों में भी आज इसकी बड़ी गूंज है। किस तरह से देश भर से चुन चुन कर जो समाज में उपलब्धि करते हैं, समाज में एक नए तरीके से समाज को आगे बढ़ाने का काम करते हैं, ऐसे सभी व्यक्तियों के बारे में मन की बात में स्वयं प्रधानमंत्री जी द्वारा जब जिक्र होता है तो हम सब के लिए एक बहुत ही खुशी का क्षण रहता है।
ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ ପାଳନ ସମାରୋହରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି। ଏହାର ବିଷୟବସ୍ତୁ ଥିଲା ଭାରତ ଗାଥା, ଶ୍ରୁତି, କୀର୍ତ୍ତି ଓ ଦୃଷ୍ଟି। ପୁରାତନ ଯୁଗରେ କାହାଣୀ କହିବା ପରମ୍ପରାଠୁ ଆରମ୍ଭ କରି ସମସାମୟିକ ଗଣମାଧ୍ୟମ ଓ ସିନେମା ପର୍ଯ୍ୟନ୍ତ ଦେଶର ସାଂସ୍କୃତିକ ବିବର୍ତ୍ତନର ପ୍ରତିଫଳନ ଏହି ପ୍ରଜ୍ଞାପନ ମେଢ଼ରେ ଦେଖିବାକୁ ମିଳିଛି। କ୍ରିକେଟ୍। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜିକାର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆମନ୍ତ୍ରଣ କରିଛି। ଭଦୋଦରାର ବିସିଏ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତର ବାର୍ତ୍ତା ନେଇ ଆଜି ସମଗ୍ର ଦେଶରେ ପାଳିତ ହେଲା 77ତମ ଗଣତନ୍ତ୍ର ଦିବସ ସମାରୋହ। ଦେଶର ସଶକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା, ସମୃଦ୍ଧ ଐତିହ୍ୟ ଓ ଏକତାର ଶକ୍ତି ଆଜିକାର ଗଣତନ୍ତ୍ର ଦିବସ ପରେଡ୍ରେ ପ୍ରତିଫଳିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ। ଏବଂ ଡବ୍ଲ୍ୟୁପିଏଲ୍ର ଆଜିକାର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।